ଫସଲ ବେଳେ ସେ ଠିଆ ହେଉଛି, କିଏ ବା କାହାକୁ